ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ବିହାରର ଜାମୁଇଠାରେ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶବ୍ୟାପୀ 150ତମ ଜୟନ୍ତୀ ବାର୍ଷିକ ସମାରୋହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ. ତ୍ରୁଟିଶୂନ୍ୟ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଲେ ଶିକ୍ଷାମନ୍ତ୍ରୀ. ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଲା ପ୍ରଚାର କାର୍ଯ୍ୟ. ଐତିହାସିକ ବାଲିଯାତ୍ରା ଆଜିଠୁ ଓଡ଼ିଶାର କଟକଠାରେ ଆରମ୍ଭ. ଏବଂ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରିଟିକିଆ T20 କ୍ରିକେଟ୍ ସିରିଜ୍ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ ଜୋହାନ୍ସବର୍ଗରେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ଜାମୁଇଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶବ୍ୟାପୀ 150ତମ ଜୟନ୍ତୀ ବାର୍ଷିକ ସମାରୋହର ଶୁଭାରମ୍ଭ କରିଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନାର୍ଥେ ଏକ ସ୍ମାରକ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିଛନ୍ତି. ଶ୍ରୀ ମୋଦି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ତଥା ଦୁର୍ଗମ ଅଞ୍ଚଳରେ ଭିତ୍ତିଭୂମି ଉନ୍ନତି ଲାଗି 6,600 କୋଟିରୁ ଅଧିକ ଟଙ୍କାର କେତେକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି. ପ୍ରଧାନମନ୍ତ୍ରୀ ଜନଜାତୀୟ ନ୍ୟାୟ ମହାଅଭିଯାନ ଅଧୀନରେ ନିର୍ମିତ 11,000 ଆବାସ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗ ଦେଇଛନ୍ତି. ଏହି ଅଭିଯାନ ଅଧୀନରେ 23 ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ଏବଂ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ ଅଧୀନରେ 30 ଅତିରିକ୍ତ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି. ଆଦିବାସୀ ଉଦ୍ୟୋଗକୁ ପ୍ରୋହାହିତ କରିବା ସହ ଜୀବିକା ସହାୟତା ଲକ୍ଷ୍ୟରେ 300 ବନଧନ ବିକାଶ କେନ୍ଦ୍ର ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ 10 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି. ଏହି ଅବସରରେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଏବଂ ଜବଲପୁରରେ 2 ଆଦିବାସୀ ସ୍ୱାଧୀନତା ସଂଗ୍ରହାଳୟ, ଜାମ୍ମୁ କାଶ୍ମୀରର ଶ୍ରୀନଗର ଏବଂ ସିକ୍କିମର ଗ୍ୟାଙ୍ଗଟକ୍ରେ 2 ଆଦିବାସୀ ଗବେଷଣା ପ୍ରତିଷ୍ଠାନର ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି. ଆଦିବାସୀ ଅଞ୍ଚଳରେ ସଡ଼କ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଲକ୍ଷ୍ୟରେ ପିଏମ୍ ଜନମନ ଯୋଜନା ଅଧୀନରେ 500 କିଲୋମିଟର ସଡ଼କ ପଥ ଏବଂ 100 ବହୁମୁଖୀ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି. ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକର, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ ପ୍ରମୁଖ ଯୋଗ ଦେଇଥିଲେ. ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ତ୍ରୁଟିଶୂନ୍ୟ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ପାଇଁ ସରକାର ପ୍ରତିଶ୍ରତିବଦ୍ଧ. ହାଇଦ୍ରାବାଦର ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଇନ୍ସେକ୍ଟ ଫୋରମ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ ଏହା କହିଛନ୍ତି. ଡକ୍ଟର ରାଧାକ୍ରିଷ୍ଣ କମିଟି ସୁପାରିଶ ଆଧାରରେ ପ୍ରବେଶିକା ପରୀକ୍ଷା କ୍ଷେତ୍ରରେ ବହୁମୁଖୀ ସଂସ୍କାର ନେଇ ବିଚାର ଆଲୋଚନା ଚାଲିଛି. ସୁପାରିଶକୁ ସମୀକ୍ଷା କରିବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି. ସେ କହିଛନ୍ତି ଏଭଳି ସଂସ୍କାର କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକ ମଧ୍ୟ ଅଂଶୀଦାର ହେବା ଆବଶ୍ୟକ, କାରଣ ଅଧିକାଂଶ ରାଜ୍ୟ ସେମାନଙ୍କର ନିଜସ୍ୱ ପ୍ରବେଶିକା ପରୀକ୍ଷା ଆୟୋଜନ କରିଥାନ୍ତି. 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାକୁ ହେଲେ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରାଯିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି. ସରକାର ଗବେଷଣା ଏବଂ ଉଦ୍ଭାବନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି. ଝାଡ଼ଖଣ୍ଡ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି. ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ରାଷ୍ଟ୍ରପତି ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଭଗବାନ ବିର୍ସା ମୁଣ୍ଡା, ବୀର ସିଡୋ କାହ୍ନୁ, ଚାନ୍ଦ ଭୈରବ, ତିଲକା ମାଂଝି ଏବଂ ନୀଳାମ୍ବର ପୀତାମ୍ବର ଭଳି ଅନେକ ମହାନ ବ୍ୟକ୍ତିତ୍ୱ ଝାଡ଼ଖଣ୍ଡ ମାଟିକୁ ଗର୍ବିତ କରିଛନ୍ତି. ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଝାଡ଼ଖଣ୍ଡ ଏବଂ ରାଜ୍ୟବାସୀ ଦେଶର ପ୍ରଗତିରେ ଅମୂଲ୍ୟ ଅବଦାନ ପ୍ରଦାନ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି. ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଝାଡ଼ଖଣ୍ଡର ସମୃଦ୍ଧ ପରମ୍ପରା, ପ୍ରକୃତି ସହିତ ଗଭୀର ସମ୍ପର୍କ ଏବଂ ସ୍ୱାଧୀନତା ସଂଗ୍ରାମର ଅମୂଲ୍ୟ ଅବଦାନ ଏହାର ଜୀବନ୍ତ ଆଦିବାସୀ ସମ୍ପ୍ରଦାୟକୁ ପ୍ରତିଫଳିତ କରୁଛି। ଆଗାମୀ ଦିନରେ ଝାଡ଼ଖଣ୍ଡ ଉନ୍ନତି, ପ୍ରଗତି ଏବଂ ସମୃଦ୍ଧିର ନୂତନ ପଥ ଉନ୍ମୁକ୍ତ କରିବ ବୋଲି ଉପରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଝାଡ଼ଖଣ୍ଡ ଭୂମି ଆଦିବାସୀ ସମାଜର ସଂଘର୍ଷ ଏବଂ ବଳିଦାନ ଦ୍ୱାରା ଉଦ୍ବୁଦ୍ଧ ହୋଇଛି। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏହି ରାଜ୍ୟ ଦ୍ରୁତ ଉନ୍ନତି କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡରେ ଆସନ୍ତା 20 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ଏନ୍ଡିଏ ଏବଂ ଏନ୍ଡି ମେଣ୍ଟ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ଭୋଟରମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ଲାଗି ପ୍ରଚେଷ୍ଟା ଜାରି ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଧାନବାଦର ତୁଣ୍ଡିଠାରେ ପ୍ରଚାର କରିଛନ୍ତି। ସେହିଭଳି ରାଞ୍ଚିର ଧୁର୍ବା ଏବଂ ଗୋଡ଼ାଠାରେ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହେବେ। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଆଜି ଗୋଡ଼ାର ମହାଗାମ ଜନା ସମାବେଶରେ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି। ଆର୍ଜେଡିର ବରିଷ୍ଠ ନେତା ତେଜସ୍ୱୀ ପ୍ରସାଦ ଯାଦବ, ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ, ହେମନ୍ତ ବିଶ୍ୱଶର୍ମା ଏବଂ ଚମ୍ପେଇ ସୋରେନ୍ ପ୍ରମୁଖ ରାଜ୍ୟର ବିଭିନ୍ନ ନିର୍ବାଚନୀ ର୍ୟାଲିଗୁଡ଼ିକରେ ପ୍ରଚାରରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ହାଇକମିଶନର ଫିଲିପ୍ ଗ୍ରୀନ୍ ନୂଆଦିଲ୍ଲୀଠାରେ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ସଚିବ ଡକ୍ଟର ଦେବେଶ ଚତୁର୍ବେଦୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଏହା ସହିତ ଜଡ଼ିତ ସହଯୋଗର ନୂତନ ମାର୍ଗ ଉନ୍କକ୍ତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। କୃଷି ସମ୍ପର୍କିତ ଜ୍ଞାନକୌଶଳ, କୃଷି ଯନ୍ତ୍ରପାତି, ଉଦ୍ୟାନ ଏବଂ ଡିଜିଟାଲ୍ କୃଷି ଆଦି ବିଭିନ୍ନ କ୍ଷେତ୍ର ଆଲୋଚନାରେ ସ୍ଥାନ ପାଇଥିଲା। ଦେଶରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ କୃଷକଙ୍କ ଆୟ ବୃଦ୍ଧି ଓ ପୋଷଣ ନିରାପତ୍ତାରେ ଉନ୍ନତି ଆଣିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଡକ୍ଟର ଚତୁର୍ବେଦୀ ବୈଠକରେ ସୂଚନା ଦେଇଥିଲେ। କୃଷି ବୈଷୟିକ କ୍ଷେତ୍ରରେ ନୂତନ ସୁଯୋଗ ଖୋଜିବା ଏବଂ ଏ କ୍ଷେତ୍ରରେ ବାଣିଜ୍ୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଅଷ୍ଟ୍ରେଲିଆ ହାଇକମିଶନର ଶ୍ରୀ ଗ୍ରୀନ୍ ବୈଠକରେ ଆଗ୍ରହ ପ୍ରକାଶ କରିଥିଲେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପବିତ୍ର କାର୍ତ୍ତିକ ମାସର ଶେଷ ଦିନରେ ଆଜି ଓଡ଼ିଶାରେ ପରମ୍ପରା ଅନୁଯାୟୀ ସକାଳୁ ବିଭିନ୍ନ ନଦୀ, ପୁଷ୍କରିଣୀ ଏବଂ ମହୋଦଧିରେ ଡଙ୍ଗା ଭସାଣ ପର୍ବ ଅନୁଷ୍ଠିତ ହୋଇଛି। ଉତ୍କଳୀୟ ପରମ୍ପରାରେ ଆଜିର ଦିବସ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଧାର୍ମିକ ବିଧି ଅନୁସାରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉ ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି। ଠାକୁରଙ୍କର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଛି। ଉତ୍କଳର ଐତିହ୍ୟସମ୍ପନ୍ନ ବାଲିଯାତ୍ରାର ସ୍କୃତିଚାରଣ କରି କଟକଠାରେ ଆଜି ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନ 5:30 ବାଲିଯାତ୍ରା ଉତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ମହୋତ୍ସବ ଚାଲିବ। ବାଲିଯାତ୍ରାର ଉପର ଏବଂ ତଳ ପଡ଼ିଆରେ 2500 ଅଧିକ ଛୋଟବଡ଼ ଦୋକାନ ସ୍ଥାନ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୋଇତ ବନ୍ଦାଣ ଏବଂ ବାଲିଯାତ୍ରା ଉତ୍ସବ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶାର ନୌ ପରମ୍ପରା ବହୁ ପ୍ରାଚୀନ। ଭାରତୀୟ ସାଂସ୍କୃତିକ ବୈଭବରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି। ମାଲେଗାଓଁର ଜଣେ ବ୍ୟବସାୟୀଙ୍କ ଦ୍ୱାରା ଆର୍ଥିକ ହେରଫେର ମାମଲା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ମହାରାଷ୍ଟ୍ର ଏବଂ ଗୁଜରାଟର 16 ଅଧିକ ସ୍ଥାନରେ ଚଢ଼ାଉ କରିଥିଲା। ବ୍ୟାଙ୍କ ଆକାଉଣ୍ଟ ଅପବ୍ୟବହାର ମାଧ୍ୟମରେ ପ୍ରାୟ 90 କୋଟି ଟଙ୍କାର ଆର୍ଥିକ ହେରଫେର ହୋଇଥିବା ନେଇ ସେହି ବ୍ୟବସାୟୀଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଚଢ଼ାଉରେ ବ୍ୟବସାୟୀଙ୍କ 2 ବ୍ୟାଙ୍କ ଆକାଉଣ୍ଟରୁ 1,80,00,000 ଟଙ୍କା ଜବତ କରାଯାଇଛି। ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 4 T20 କ୍ରିକେଟ୍ ସିରିଜ୍ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଜୋହାନ୍ସବର୍ଗର ୱାଣ୍ଡରସ୍ ଷ୍ଟାଡିୟମ୍ଠାରେ ଆରମ୍ଭ ହେବ। ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 61 ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଦଳ ଭାରତକୁ 3 ହରାଇଥିଲା। ତେବେ ତୃତୀୟ ମ୍ୟାଚ୍ରେ ଭାରତ 11 ବିଜୟୀ ହୋଇ ବର୍ତ୍ତମାନ ସୁଦ୍ଧା 2-1 ସିରିଜ୍ରେ ଅଗ୍ରଣୀ ରହିଛି। ଏଟିପି ଟେନିସ୍ ଫାଇନାଲ୍ସ 2024 ପ୍ରତିଯୋଗିତାର ପୁରୁଷ ଡବଲ୍ସ ବର୍ଗରେ ଭାରତର ରୋହନ ବୋପନ୍ନା ଏବଂ ତାଙ୍କର ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏଭଡେନ୍ ଆଜି ଅନ୍ତିମ ଗ୍ରୁପ୍ ମ୍ୟାଚ୍ ଖେଳିବେ। ସେମାନେ ଭାରତୀୟ ସମୟ ଅପରାହ୍ନ 4 ବେଳେ ଜର୍ମାନୀର କେଭିନ୍ କ୍ରାଉଜି ଏବଂ ଟିମ୍ ପୁଏଞ୍ଜଙ୍କ ଯୋଡ଼ିକୁ ଭେଟିବେ। ଏହି ପ୍ରତିଯୋଗିତାର ପ୍ରଥମ 2 ମ୍ୟାଚ୍ ହାରିବା ପରେ ବର୍ତ୍ତମାନ ବୋପନ୍ନା ଏବଂ ଏଭଡେନ୍ ଯୋଡ଼ି ସେମିଫାଇନାଲ୍ରୁ ବାଦ୍ ପଡ଼ିଛନ୍ତି। ବିହାରର ଜାମୁଇଠାରେ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶବ୍ୟାପୀ 150ତମ ଜୟନ୍ତୀ ବାର୍ଷିକ ସମାରୋହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ତ୍ରୁଟିଶୂନ୍ୟ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଲେ ଶିକ୍ଷାମନ୍ତ୍ରୀ। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଜୋର ଧରିଲା ପ୍ରଚାର କାର୍ଯ୍ୟ। ଐତିହାସିକ ବାଲିଯାତ୍ରା ଆଜିଠୁ ଓଡ଼ିଶାର କଟକଠାରେ ଆରମ୍ଭ ଏବଂ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 4 T20 କ୍ରିକେଟ୍ ସିରିଜ୍ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ ଜୋହାନ୍ସବର୍ଗରେ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।